ਰੱਖੋ ਜਾਂ ਤਰਾਪਾਏ
ਤੋਤੇ ਚਾਹੀਲੇ ਕੀ ਆਨੰਦ ਇਹ ਦੁਨੀਆਂ ਸੇਸ ਤੂੰ ਹੀ ਆਰੰਭ ਮੋ ਕਾਲੀਆ ਕੀ ਸੁੰਦਰ ସବୁ ବୁଝେ ମୁଁ ଦେଖିକି ତୋ ନୟନ
ଭାଇ ଭାଇ ଆସିଗଲା ଜଗା ଫେରେ ଢାଇ ଢାଇ ମୁଁ ତ ଆସିଗଲେ ପୁରୀ ତାରି ପାଇଁ ପୁଣି ଥରେ ହେଲା ରଥଯାତ୍ରା ଡାଇଁ ଡାଇଁ ଖରା ମାଡ଼ କେତେ ଲୋକ ରଥ ଆଣି ଜାଣି ତମ ଆତ୍ମା ଖୁସି ହବ ତାକୁ ଚାହିଁ ଚାହିଁ ତାରି ଭଳି କେହି ଦୁନିଆରେ କାହିଁ କାହିଁ ତାରି ଭଳି କେହି ଦୁନିଆରେ ନାହିଁ 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 ଭେଟିଲା ମୋ ସ୍ୱପ୍ନରେ ଜଗା ମତେ ଭେଟିଲା ଏଇ ଗୀତ ମୋ ଦ୍ୱାରା ଜଗା ଲେଖିଲା ମୋହ ମାୟା ଆଉ ସବୁ ସତ ବୁଝିଲା ଯିଏ ଯିଏ ବି ତା ନୟନକୁ ଦେଖିଲା କିଛି ଦିନ ହସ ଖୁସି ହେଇ ବଞ୍ଚିବା ତାପରେ ଗୋଟେ ସତ ସବୁ ମରିବା ତୋ ରଥ ବଳି ସାଙ୍ଗ ବସ ଗଡି ଚାଲ ବଡି ଚାଲ କର୍ମଟା କରି ଚାଲ
ତତେ ଚାହିଁଲେ କି ଆନନ୍ଦ ଏ ଦୁନିଆର ଶେଷ ତୁ ହି ଆରମ୍ଭ ମୋ କାଳିଆ କି ସୁନ୍ଦର ସବୁ ବୁଝେ ମୁଁ ଦେଖିକି ତୋ ନୟନ
ଜଗା ମୋ କେହି ରଥ ପରି ଗର୍ବ କି ସେ ହେଲା ଆମରି ଜଗା ମୁଁ ସବୁ ତା ହାତରେ ଗର୍ବ କି ସେ ଆମ ପାଖରେ
ବଡ ଲେଖକ ବଳରାମ ଦାସ ଲକ୍ଷ୍ମୀ ପୁରାଣ ଭକ୍ତ ତ ଖାସ ରଥଯାତ୍ରା ଦିନ ଭୁଲି ଯାଇ ସାଙ୍ଗରେ ଥିଲେ ବି ଯମୁନା ବାଇ ମନେ ପଡିଲା ତ ବିନା ଭାବି ଚିନ୍ତି ଦୌଡିକି ଗଲେ ତ ଦର୍ଶନ ପାଇ ବିନା ଗାଧେଇକି ପାନ ଛେପ ଥିଲା ଗାଲରେ ନଦୀ ଘୋଷକୁ ଯାଇ ରଥ ଉପରେ ସେ ଚଢିଲେ ରାଗରେ ପୁରୋହିତ ସବୁ ଜଳିଲେ କହିଲେ କୋଉ ପ୍ରକାରର ଭକ୍ତ ତୁ ପାପି ତୁ ଦୂରର ରଥଠୁ ମିଶିକି ପିଟିଲେ ମାରିଲେ ବଳରାମଙ୍କ ହୃଦୟ ଭାଙ୍ଗିଲେ ସେ ବାଙ୍କି ମୁହାଣ ଯାଇକି ରାଗିକି ଜଗାକୁ ଡାକିଲେ କାନ୍ଦିଲେ ବାଲିରେ ରଥକୁ ଗଢିଲେ କହିଲେ ତୋ ଯୋଗୁ ମାଡ ମୁଁ ଖାଇଲି ତତେ ବର୍ଷ ବର୍ଷ ପୂଜା ମୁଁ କରିକି ଅପମାନ ଆଜି ସହିଲି ଯଦି ସତରେ ତୁ ମୋ ଠାକୁର ଯଦି ସତରେ ତୁ ମୋ ସାଥୀ ତ କାଳିଆ ରଥକୁ ରୋକିଦେ ଆଜି ହୃଦୟ ହବ ମୋ ଶାନ୍ତି ଲୋକ ବି ଟାଣିଲେ କାଫି ତାପରେ ବ୍ୟବହାର କରିଲେ ହାତୀ କିନ୍ତୁ ତିନୋଟି ରଥ ଆ ଗଡିଲାନି ବଡ଼ ଦାଣ୍ଡରେ ଗଲା ସେ ଲାଖି ରାଜକ ସ୍ୱପ୍ନରେ ଜଗନ୍ନାଥ ଆସିଲେ କହିଲେ ବଳରାମ ମୋର ଭକ୍ତ ତାକୁ ସମ୍ମାନ ଦେଇକି ଆଣ ନହେଲେ ଗଡିବନି ଜମା ରଥ ଉଠିକି ବୁଝିକି ସତ ରାଜା ଗଲେ ପୁରୋହିତଙ୍କ ସହ ମିଶିକି ମାଗିଲେ କ୍ଷମା ସେ ବଳରାମଙ୍କୁ ତାପରେ ଗଡିଲା ରଥ ଭେଦଭାବ ନାହିଁ ଜାତି ପାତି ନାହିଁ ଜଗାକୁ ଯେବେ ବି ଡାକ ତମେ ଖୋଲା ହୃଦୟରେ ଡାକ ତମ ମୁଣ୍ଡ ଉପରେ ରହିବ ହାତ ପୁରା ସତ
ତତେ ଚାହିଁଲେ କି ଆନନ୍ଦ ଏ ଦୁନିଆର ଶେଷ ତୁ ହି ଆରମ୍ଭ ମୋ କାଳିଆ କି ସୁନ୍ଦର ସବୁ ବୁଝେ ମୁଁ ଦେଖିକି ତୋ ନୟନ
ଜଗା ମୋ କେହି ରଥ ପରି ଗର୍ବ କି ସେ ହେଲା ଆମରି ଜଗା ମୋ ସବୁ ତା ହାତରେ ଗର୍ବ କି ସେ ଆମ ପାଖରେ ଜଗା ମୁଁ କେହି ରଦା ପରି ଗର୍ବ କି ସେ ହେଲା ଆମରି ଜଗା ମୁଁ ସବୁ ତା ହାତରେ ଗର୍ବ କି